ନମସ୍କାର, ମୋର ନାମ ଦୀପା କୁଷ୍ମାଳିଆ। ମୁଁ କେନ୍ଦୁଝର ଜିଲ୍ଲା ରାଇକଳା ଗ୍ରାମରୁ କହୁଅଛି। ମୋ ଉପବନ ତରଫରୁ ପ୍ରସାରିତ ହେଉଥିବା ସ୍ୱରବାର୍ତ୍ତାର ଜଣେ ନିୟମିତ ଶ୍ରୋତା। ଗତ ସପ୍ତାହରେ ପ୍ରସାରିତ ହୋଇଥିବା ପଇଚାଷ ସ୍ୱରବାର୍ତ୍ତାଟି ମୋତେ ଖୁବ୍ ଭଲ ଲାଗିଲା। ମୁଁ ଜଣେ ଛୋଟ ପିଲାର ମା, ପଇରେ ଏତେ ପୋଷଣ ଅଛି ବୋଲି ମୁଁ ଜାଣିନଥିଲି, ଏବେ ଜାଣିଲି। ଏହି ବାର୍ତ୍ତା ଶୁଣିବା ପରେ ପଇଚାଷ ମଧ୍ୟ କରିବା ପାଇଁ ଆମ ପରିବାରରେ ଆଲୋଚନା କରିଅଛୁ। ଏଥିପାଇଁ ମୋ ଉପବନ ପ୍ରକଳ୍ପକୁ ବହୁତ ଧନ୍ୟବାଦ। ନମସ୍କାର।